ଆଜି ଶୁଣିବା ସୁପ୍ରସିଦ୍ଧ କଥାକାର ବୀଣାପାଣି ମହାନ୍ତିଙ୍କର ଗଳ୍ପ ବାଉଁଶ ରାଣୀ। ମୁଁ ଜାଣୁଥିଲି ଯେ ଦିନକୁ ଦିନ ତାଙ୍କ ସହିତ ମନ ମିଳାଇବା ତ ଦୂରର କଥା, ପାଦ ମିଳାଇ ଚାଲିବା ମଧ୍ୟ ମୋ ପକ୍ଷରେ ସମ୍ଭବ ହେଉନାହିଁ। କିଛି ଦିନ ବେଶ ଅଭିନୟ କଲା ପରେ ମୋର ଏକ ବିଶିଷ୍ଟ ଧରଣର କ୍ଳାନ୍ତି ଆସିଯିବା ସ୍ୱାଭାବିକ। ଏହାପରେ ଘଟଣା ତ ନିଜ ବାଟରେ ଯିବାର କଥା, ଯାଇଛି ମଧ୍ୟ। ମୁଁ ସ୍ରୋତରେ ସାମିଲ ହୋଇ ଭାସିଯିବା କଥା, ଭାସିଛି ମଧ୍ୟ। କିନ୍ତୁ କେଜାଣି କାହିଁକି ମନେ ହୁଏ ଅତଡ଼ା ସ୍ୱରେ ଭାସି ନ ଯାଇ ଯେପରି କେଉଁ ଅଜଣା ତଟରେ ଛିଡ଼ା ହୋଇ ଅସ୍ଥିର ଜଳରାଶିରେ ମୁଁ ଖୋଜୁଛି ନିଜର ପ୍ରତିବିମ୍ବ। କାହିଁ, ମୁଁ କେଉଁଠି? ଗେଟ୍ ଖୋଲିବାର ଶବ୍ଦ ଶୁଣି ମୁଁ ଚମକି ପଡ଼ିଲି। ପ୍ରତି ରାତିରେ ଏହି ନିର୍ଦ୍ଧାରିତ ମୁହୂର୍ତ୍ତରେ ମୁଁ ମୋର ସତ ଚେଷ୍ଟା ସତ୍ତ୍ୱେ ବିଚଳିତ ହୋଇପଡ଼େ, ଅର୍ଥାତ୍ ଏହି ମୁହୂର୍ତ୍ତ କୌଣସି ନିର୍ଦ୍ଦିଷ୍ଟ ଘଣ୍ଟା କଣ୍ଟାକୁ ଅପେକ୍ଷା ରଖିନଥାଏ, ତାହା ବର୍ତ୍ତମାନ ଏବଂ ଯେକୌଣସି ସମୟରେ ଉପସ୍ଥିତ ହୋଇଥାଏ। ମୁଁ ସିଲେଇ କରୁଥିଲେ କି ମ୍ୟାଗଜିନ୍ ପଢ଼ୁଥିଲେ କିମ୍ବା ରେଡ଼ିଓ ଶୁଣୁଥିଲେ, ତାହା ବନ୍ଦ ରଖି ନିଜକୁ କିଛିଟା ସଜାଡ଼ି ନେବାର ଚେଷ୍ଟା କରେ। ସତିକି ତାଙ୍କୁ ଅପେକ୍ଷା କରି କରି ମୁଁ ବିରକ୍ତ ହୋଇଛି, ଅଭିମାନ କରିଛି କି ବିଷର୍ଣ୍ଣ ହୋଇପଡ଼ିଛି, ଏପରି ଏକ ଚିନ୍ତା ମୋ ମୁହଁରେ ଖେଳାଇ ଦେବାକୁ ଚେଷ୍ଟା କରେ। ଅଥଚ କିଏ ଯେମିତି ମୋତେ ସେତିକି ବେଳେ କହୁଥାଏ, କେତେ ଦିନ ଏମିତି ଚାଲିବ? କିନ୍ତୁ ସେ ଆସି ସାମ୍ନାରେ ଛିଡ଼ା ହୋଇଗଲା କ୍ଷଣି ମୋର ମନେ ହୁଏ, ନାହିଁ ନାହିଁ, ଏସବୁ ଠିକ୍ ଅଛି, ସବୁକିଛି ଠିକ୍ ଅଛି। ସେଇ ହସ, ସେଇ କଥା, ସେଇ ଭଙ୍ଗୀ, କିଛି ତ ଭୁଲ ନାହିଁ, ଖାଲି ନିଜର ଭୁଲ। ସେଦିନ ପିକନିକ୍ରେ ସରଳା କହୁଥିଲା, କିଛି ଦିନ ଘର କଲା ପରେ ସ୍ୱାମୀମାନେ ସେମିତି ଅବାଗିଆ ହୋଇଯାଆନ୍ତି ମଝିରେ ମଝିରେ, ହେଲେ ଘର ଛାଡ଼ି ସ୍ତ୍ରୀ ପିଲା ପରିତ୍ୟାଗ କରି ଖୁବ୍ କ୍ୱଚିତ୍ ସ୍ୱାମୀ ଚାଲିଯାଇଥାନ୍ତି। ସ୍ତ୍ରୀ ଯଦି ବୁଦ୍ଧିମତୀ ହୁଏ, ଅଙ୍କୁଶ ଠିକ୍ ଆଣ୍ଟ ଧରିଥାଏ, ତେବେ ସେଥିରୁ ମୁକୁଳିବା ଏତେ ସହଜ ନୁହେଁ। ସବୁ ନିର୍ଭର କରେ ସ୍ତ୍ରୀର ଚତୁରପଣ ଉପରେ। ଦର୍ପଣରେ ମୁହଁ ଦେଖି କୋଉ ବିବାହିତା ନାରୀ ନ ଜାଣେ ଯେ ସନ୍ତାନ ଜନ୍ମ କଲା ପରେ ପୁରୁଷଠାରୁ ବୟସରେ ଅନେକ କମ ହେଲେ ବି ତାକୁ ବୟସକୁ ଧରି ରଖିବାକୁ ଅଣନିଶ୍ୱାସୀ ହୋଇ ଦୌଡ଼ିବାକୁ ପଡ଼େ ବୋଲି। ପାଞ୍ଚଟି ସନ୍ତାନର ଜନନୀ ହେଲା ପରେ ସେ ଦୌଡ଼ା ଦୌଡ଼ିରୁ ମୁଁ ନିଜକୁ ଯେତେ ଅବ୍ୟାହତ ନେବି ବୋଲି ଭାବିଛି, ତାହା ସମ୍ଭବ ହୋଇନାହିଁ। ମାତ୍ର ପରିଣାମ ଯାହା ସ୍ୱାଭାବିକ ତାହା ହିଁ ଘଟିଛି। ସମସ୍ତ ଅଭାବ ମୁଁ ତାଙ୍କର ପୂରଣ କରିପାରିବି ନାହିଁ, କିମ୍ବା ଯେଉଁମାନେ ପୂରଣ କରିବେ ସେମାନଙ୍କୁ ମଧ୍ୟ ବଧେଇ ଯୋଗେଇ କି ସ୍ୱୀକାର କରିପାରିବି ନାହିଁ। ମୁଁ ଆଉ ଭାବିପାରିଲିନି। ଖଟ ଖଟ ଜୋତା ଶବ୍ଦ ଆଗେଇ ଆସୁଛି, ସେ ଫେରିଲେଣି। ମାତ୍ର ଆଜି ପୁଣି କ'ଣ, ସାଙ୍ଗରେ ଜଣେ ମହିଳା ବି ଅଛନ୍ତି। ପୁଣି ଯେପରି ଏକ ପ୍ରାଗ ଐତିହାସିକ ବିଚାର ମୋ ଉପରେ ସବାର ହୋଇଗଲା। ମୁଁ ହସି ହସି ଚେୟାରରୁ ଉଠିଗଲି ଏବଂ ପର୍ଦ୍ଦା ଆଡ଼େଇ ଦେଇ କହିଲି, ଆରେ ଏତେ ଡେରି କରିଦେଲ। ଭଦ୍ରମହିଳାଙ୍କୁ କଟାକ୍ଷପାତ କରି ମୋର ସ୍ୱାମୀ କହିଲେ, ମିଟ୍ ମାଇ ୱାଇଫ୍, ଇଏ ହେଉଛନ୍ତି ମିସ୍ ଲୁନା, ବିହାରରୁ ଆସିଛନ୍ତି, ଏବେ ଟ୍ରାନ୍ସଫର ହୋଇ। ଖୁବ୍ ସୁନ୍ଦର ଭାଓଲିନ୍ ବଜାନ୍ତି, ନାଚି ବି ପାରନ୍ତି। ଭଦ୍ରମହିଳା ତେବେ ଏଠିକାର ନୁହନ୍ତି, ସମ୍ପୂର୍ଣ୍ଣ ରୂପେ ବାହାରର। ହସି ଦେହି ଲୁନା କହିଲେ, ଓ ମିସେସ୍ ଚୌଧୁରୀ, ଆପଣଙ୍କ ପ୍ରଶଂସା ଶୁଣି ଶୁଣି ମୁଁ କ୍ଳାନ୍ତ ହୋଇଗଲିଣି। ଆଜି କେବଳ ଆପଣଙ୍କ କଥା ଶୁଣି ମୋର ସନ୍ଧ୍ୟାଟା ହିଁ ଯାଇଛି, ସେଥିରେ କ'ଣ ମୁକ୍ତି ଅଛି? ମିଷ୍ଟର ଚୌଧୁରୀ କହିଲେ, ନାଇଁ, ଆଜି ରାତିରେ ଆପଣଙ୍କୁ ଦେଖା କରିବାକୁ ହିଁ ହେବ, କାଲି ଆମେ ସବୁ ଶିକାରରେ ଯିବୁ, ଆପଣ ନିଶ୍ଚୟ ଯିବେ। ମୁଁ ମାନେ, ଆରେ ଆଶ୍ଚର୍ଯ୍ୟ, ଆପଣ ତ ଖୁବ୍ ସୁନ୍ଦର ଓଡ଼ିଆ କହିପାରୁଛନ୍ତି। ହଠାତ୍ କ'ଣ କହିବାକୁ ହେବ ମୁଁ ଜାଣିପାରିଲିନି ବୋଧେ, ଏବଂ ସମସ୍ତ ପରିସ୍ଥିତିରେ ମୁଁ ସୁନ୍ଦର ଭାବରେ ସହଯୋଗ କରିଥାଏ ବୋଲି ଯେତେବେଳେ ବହୁ ଲୋକ ମୋତେ କହିଥାନ୍ତି। ଆଶ୍ଚର୍ଯ୍ୟ, ନା ମିସେସ୍ ଚୌଧୁରୀ, ଆପଣ ଭୁଲ ବୁଝିଛନ୍ତି, ମୁଁ ଖାଣ୍ଟି ଓଡ଼ିଆ, ପିଲାଦିନରୁ ବାପାଙ୍କ ସାଙ୍ଗରେ ଓଡ଼ିଶା ବାହାରେ ରହିଥିଲେ ବି ଓଡ଼ିଆ ଭାଷାକୁ ଭୁଲି ନାହିଁ। ଏଥର କୁହନ୍ତୁ, ଆପଣ କାଲି ଆସୁଛନ୍ତି ତ? ମିଷ୍ଟର ଚୌଧୁରୀ, ଆପଣ କୁଆଡ଼େ ଜଣେ ମୋଟେ ଟଲରେଟ୍ କରିପାରନ୍ତି ନାହିଁ, ବିଶେଷତଃ ଜଙ୍ଗଲିଆ ରାସ୍ତା, ଉଠାଣି ପଡ଼ାଣି। ସତେ ତ ମୋର ସ୍ୱାମୀ ନିହାତି ଖାମଖିଆଲ ଭାବିବା ମୋର ଉଚିତ ନଥିଲା କେବେ ହେଲେ, ଅନ୍ତତଃ ମୋର କଷ୍ଟଟା ଯେ ଅନୁଭବ କରିଥାନ୍ତି ବୋଲି ବହୁବାର କହିଥାନ୍ତି ବିଭିନ୍ନ ପ୍ରସଙ୍ଗ ମାଧ୍ୟମରେ। ଏଥର ମୁଁ ହସିବାକୁ ବାଧ୍ୟ, କହିଲି, ନା ନା, ଏତେ ଡେଲିକେଟ୍ ଡାର୍ଲିଂ ନୁହେଁ ଯେ ଘରର ଅନେକ ଅସୁବିଧା ଯୋଗୁଁ ମୁଁ ବିଶେଷତଃ ଛୁଟି ଦିନମାନଙ୍କରେ ପିଲାମାନଙ୍କୁ ଏକୁଟିଆ ଘରେ ଛାଡ଼ିଦେଇ ଯିବା ସୁବିଧା ମନେକରେ ନାହିଁ। ଆହ, ଏତେ କଥାରୁ କଣ ମିଳିବ ଆମକୁ? ତୁମେ ଯିବ କି ନାହିଁ କହନା। ମିସ୍ ଲୁନା ପୁଣି ଫେରିବେ ଯେ ମୋର ସ୍ୱାମୀ ସଂକ୍ଷେପରେ କଥା ସାରିବାକୁ ଚାହାନ୍ତି। କଣ ତାଙ୍କର ମତଲବ ଏଥିରେ? ମୁଁ ଯେ ଯିବି ନାହିଁ, ବିଶେଷ କରି ଶିକାର ଆଉ କ୍ଲବର ସାନ୍ଧ୍ୟ ଆଶାର ଦୁଇଟିକୁ ମୁଁ ଯିବାକୁ ଚାହେଁ ନାହିଁ, ଏକଥା ତ ସେ ଭଲ କରି ଜାଣନ୍ତି। ତଥାପି କାହିଁକି କାହିଁକି ଏ ପ୍ରହସନ? ହଠାତ୍ ମୋ ମୁଣ୍ଡରେ ଭୂତ ଚାପିଲା ଏବଂ ତାଙ୍କ କଥାକୁ ହସରେ ଉଡାଇ ଦେଇ ମୁଁ କହିଲି, ତମେ ଏପରି ଅଧୈର୍ଯ୍ୟ ହେଉଛ କାହିଁକି? ଘରକୁ ଜଣେ ଭଦ୍ର ମହିଳା ଆସିଲେ କପେ ଚାହା ବି ଖାଇନାହାନ୍ତି, ଯିବାକୁ ତରତର। ଆଚ୍ଛା ବାବା, ହେଲା, ଏଥର ମୁଁ ଯିବି। ମିସ୍ ଲୁନା ହସିଦେଇ କହିଲେ, ମୁଁ କହୁନଥିଲି ମିସେସ୍ ଚୌଧୁରୀ ନିଶ୍ଚୟ ମୋ କଥା ଶୁଣିବେ। ଆଚ୍ଛା, ଆଉ ଦିନେ ଆସିଲେ ଚା ଖାଇବି, ଗପ କରିବି, ଆଜି ବେଳ ନାହିଁ, କିଛି ଭାବିବେନି, ବାଏ। ମୁଁ କଣେଇ କରି ମୋ ସ୍ୱାମୀଙ୍କୁ ଚାହିଁଲି। ଏକ ଅସ୍ୱସ୍ତିକର ମୁହଁଟା ଯେପରି କୁହୁଳି ଉଠୁଛି ତାଙ୍କର, ହୁଏତ ତାଙ୍କର ଆଶା ଥିଲା ମୁଁ ନାହିଁ କରିଦେବି। କୌଣସି ବାହାନା କରି ମୁଁ ତାଙ୍କର ପ୍ରତିଥରର ମନରଖା ଅନୁରୋଧକୁ ଏଡ଼ାଇ ଯାଇଥାଏ, କାରଣ ମୋତେ ଅନିଚ୍ଛାରେ କୌଣସି ସାମାଜିକ ପ୍ରଥା ମାନି ଆସେ ନାହିଁ। କବାଟ ଦେହକୁ ଆଉଜି ମୁଁ ଛିଡ଼ା ହୋଇଥିଲି ଏବଂ ମୋର ଆଖି ସାମ୍ନା ଦେଇ ଚଞ୍ଚଳ ଗତିରେ ସେମାନେ ପୋଟିକ ପାଖକୁ ଚାଲି ଯାଇଥିଲେ। ମୁଁ ଦୂରରୁ ଦେଖିପାରୁଥିଲି ସ୍ତିମିତ ଆଲୋକରେ ସେମାନେ କ'ଣ କଥାବାର୍ତ୍ତା କଲେ ଏବଂ ପରମୁହୂର୍ତ୍ତରେ କଳା ଫିଆଟ୍ ପେଣ୍ଡୁ ଭଳି ଗଡ଼ିଗଲା ଫାଟକ ଆର ପାଖକୁ। ସ୍ଥାଣୁ ଭଳି ଗାଡ଼ି ପଛକୁ ଚାହିଁ ଠିଆ ହୋଇଥିଲେ ମୋର ସ୍ୱାମୀ, ପାଞ୍ଚଟି ପ୍ରାପ୍ତ ବୟସ୍କ ସନ୍ତାନର ପିତା। ମୁଁ ନିଜକୁ ବୁଝାଇଥିଲି ଏଥିରେ ଭାବିବାର କ'ଣ ଅଛି, ମୋତେ ଡାକି ଆସିଲେ ମୁଁ ଯିବାକୁ ରାଜି ହେଲି, ମୋତେ ଆଗରୁ କେବେ ଡାକି ନାହାନ୍ତି, ମୁଁ ଯାଉନାହିଁ, ଆଉ ସତେ କ'ଣ ମୁଁ ଗଲିଣି ଯେ, କେଡ଼େ ବୋକା ସତେ ମ, ସୁବିଧା ଅସୁବିଧା ତ ଲାଗି ରହିଥାଏ, କଥାଟା ଓଲଟିବାକୁ କେତେ ସମୟ। ସେ ଧୀରେ ଧୀରେ ଫେରି ଆସିଲେ ଏବଂ କବାଟ ଦେହରେ ଆଉଜି ତାଙ୍କୁ ଚାହିଁଥିବା ମୋର ଆଖିକୁ ଅନାଇ କହିଲେ, ଆରେ ତମେ ଏମିତି ଛିଡ଼ା ହୋଇଛ ସେତିକିବେଳୁ, କ'ଣ ଭାବୁଛ କି, ଦେହ ଭଲ ଲାଗୁନି, କେମିତି ଲାଗିଲା ଲୁନାକୁ? ମୁଁ ମନେ ମନେ କହିଲି, ନାହିଁ ଗୋ ନାହିଁ, ସବୁ ଝିଅ ପରି ଲୁନା ବି ଝିଅଟିଏ, ହେଲେ ତାର ବୟସ ଅତି ଅଳ୍ପ, ମୁଁ ତାକୁ ନଷ୍ଟ ହେବାକୁ ଦେବି ନାହିଁ ଏବଂ ସେଇଥିପାଇଁ ତୁ ମନିଚ୍ଛା ସତ୍ତ୍ୱେ ଯିବାକୁ ରାଜି ହେଲି, ଦେହ କାହିଁକି କ'ଣ ହେବ। ହେଲେ ସେ କଥା ମୁଁ ବର୍ତ୍ତମାନ କହିପାରିବି ନାହିଁ, କାରଣ ସେ ବ୍ୟସ୍ତ ଏବଂ କିଛିଟା ଚିନ୍ତିତ, ତେଣୁ ମୋ ଭିତର ଟିକେ ଆଦ୍ର ରହିବା ବାଞ୍ଛନୀୟ। ମୋ ସେ ଉତ୍ତରକୁ ଅପେକ୍ଷା ନ କରି ଡ୍ରେସ୍ ବଦଳାଇବା ପାଇଁ ବୋଧହୁଏ ଚାଲିଗଲେ। ଗରମରେ ମୋ ଦେହଟା ଝାଳରେ ଓଦା ହୋଇଯାଇଥିଲା। ଫେରିଗଲି ମୁଁ ମୋ ଯଥାସ୍ଥାନକୁ, ସ୍ୱେଟରଟା ଅଧା ହେଇଛି, ଶୀତ ଆସିବା ପୂର୍ବରୁ ଏଗୁଡ଼ାକ ପ୍ରସ୍ତୁତ ନହେଲେ ଗୁଡ଼ାଏ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ସାନ ପିଲାଗୁଡ଼ା ଟ୍ୟୁସନ୍ ମାଷ୍ଟର ପାଖରେ ବସିଛନ୍ତି, ବଡ଼ ପୁଅର କମ୍ପିଟେଟିଭ୍ ଏକ୍ଜାମିନେସନ୍ ପାଇଁ ପ୍ରସ୍ତୁତି ଯେପରି ଅନେକ ଦିନ ଧରି ଘର ଭିତରରେ ନିରବତାକୁ ଗଭୀର କରିଦେଇଛି। ଇଏ ପ୍ରାୟ ସନ୍ଧ୍ୟାରେ ନଥାନ୍ତି, ଅଫିସରୁ ଫେରି ଗୋଟିଏ କପ୍ ଚା ପରେ ସେ ବାହାରକୁ ଚାଲିଯାଆନ୍ତି କାମ, ଅସଂଖ୍ୟ କାମ ଭିତରେ ସେ ଜାଣିପାରନ୍ତି ନାହିଁ ଘରକୁ ଫେରିବାର ନିର୍ଦ୍ଦିଷ୍ଟ ସମୟ। ମୁଁ ଉଲ୍ କଣ୍ଟାରୁ ମୁଣ୍ଡ ଟେକିଲି, ଅନାଇଲି, ସେ ଆସିଗଲେଣି ଡ୍ରେସ୍ ଚେଞ୍ଜ କରି। ବର୍ତ୍ତମାନ ସେ ବେଶ ସତେଜ ଦେଖାଯାଉଛନ୍ତି, ଆଗ ଅପେକ୍ଷା ଦେହର ମେଦ ବୃଦ୍ଧି ଘଟିଥିଲେ ହେଁ ମୁହଁରେ କୌଣସି ପରିବର୍ତ୍ତନ ହୋଇନାହିଁ। କଲେଜରେ ପାଠ ପଢୁଥିଲା ବେଳେ ଯେଉଁ ସରଳ ନିଷ୍କପଟ ମୁହଁ ମୋତେ ବିଭୋର କରି ରଖିଥିଲା, ଯେଉଁ ଛୋଟ ଛୋଟ କଥାର ଫୁଆର ମୋ ମନରେ ଅଜସ୍ର ଇନ୍ଦ୍ରଧନୁର ରଙ୍ଗ ବୋଳି ଦେଇଥିଲା, ସେଇ ମୁହଁ, ସେଇ କଥା, ସେଇ ଭଙ୍ଗୀ ଏବେ ବି ଅତୁଟ ଅକ୍ଷତ ଥିଲା ପରି ମନେ ହୁଏ। ସେ ସୋଫା ଉପରେ ବସିପଡ଼ି କହିଲେ, ଅଦ୍ଭୁତ ଏଇ ଝିଅ ଲୁନା, ସମଗ୍ର ପୃଥିବୀର ଦୁଇ ତୃତୀୟାଂଶ ସେ ଏକା ଏକା ଘୁରି ଆସିଲାଣି, ଡର ଭୟ ସଙ୍କୋଚ ସେ କ'ଣ ବୋଲି ଜାଣେ ନାହିଁ, ଶିକାରୀ ହିସାବରେ ମଧ୍ୟ ବହୁ ସାର୍ଟିଫିକେଟ ତାଙ୍କଠାରୁ। କଥା ଛଡ଼ାଇ ନେଇ ଚା କପ୍ରେ ଚିନି ଗୋଳାଇବାର ଶବ୍ଦକୁ କ୍ଷିପ୍ରତର କରି ମୁଁ ପଚାରିଲି, ଶିକାର ମାନେ ଏଇ ବାଘ ହାତୀ ମାରି ଖୁବ୍ ସାର୍ଟିଫିକେଟ ଅର୍ଜନ କରିଛି ନା? ସେ ସେହିପରି ଗଦଗଦ କଣ୍ଠରେ କହିଲେ, ହଁ, ଗୋଟେ ଝିଅ ପାଖରେ ଏ କିଛି ସହଜ କଥା ନୁହେଁ। ମୁଁ ପ୍ରସଙ୍ଗ ଘୁରାଇ ନେବା ଉଚିତ ମନେ କଲି, କାଳେ ସେ ଅନ୍ୟ କିଛି ଭାବିପାରନ୍ତି, ଅନ୍ତତଃ ମୁଁ ତାଙ୍କୁ ବିଶ୍ୱାସ କରୁନାହିଁ, ସେ ଏକଥା ଜାଣନ୍ତୁ ବୋଲି ମୁଁ କୌଣସି ଦିନ ଚେଷ୍ଟା କରିନାହିଁ, କେଜାଣି କାହିଁକି ତାଙ୍କୁ କଷ୍ଟ ଦେବା ମୋ ପକ୍ଷରେ ସମ୍ଭବ ହୋଇପାରୁନାହିଁ। କହିଲି, ହେ, ମୁଁ ଭୁଲି ଯାଇଛି, ତୁମର ସେ ପ୍ରିୟ ବାନ୍ଧବୀ ଅର୍ଚ୍ଚନା ଆଜି ଫୋନ କରିଥିଲା, ବଡ଼ ବ୍ୟସ୍ତ ଭାବରେ ତୁମକୁ ଖୋଜୁଥିଲା, ମୁଁ ଯେତେ ପଚାରିଲି କ'ଣ ଦରକାର କୁହ, ମୁଁ କହିବି, ଅଫିସ ଆୱାରରେ ତାଙ୍କୁ ଡିଷ୍ଟର୍ବ କରିବା ଉଚିତ ନୁହେଁ ବୋଲି ମଧ୍ୟ ମୁଁ ତାଙ୍କୁ ଯେତେ ବୁଝେଇଲି ସେ ବୁଝିଲା ନାହିଁ, ତମେ ତ ମନା କରିଥିଲ 10:45 ଅନ୍ତତଃ ଆଜି ତୁମକୁ କେହି କିଛି କହିବେ ନାହିଁ। ମୋର ଅଜସ୍ର ଚେଷ୍ଟା ସତ୍ତ୍ୱେ ମୋ କଥାରେ ଟିକେ ଯେ ଉଷ୍ମତା ଥିଲା ଏହା ମୁଁ ବୁଝିପାରୁଥିଲି, କାରଣ ଆଜି ଦିନ ତମାମ ସେ ଅଫିସରେ ନଥିଲେ, ଛୁଟି ନେଇଥିଲେ, ମୋ ଜାଣିବାର ଆଶଙ୍କାରେ ହୁଏତ ଜରୁରୀ କାମର ଆଳ ଥିଲା। ମୁଁ ଚାହିଁ ଦେଖିଲି ସେ ସାମାନ୍ୟ ବିବ୍ରତ ବୋଧ କରୁଛନ୍ତି। ଚା କପ୍ଟି ବଢେଇ ଦେଉ ଅଗତ୍ୟା କହିଲି, ଅର୍ଚ୍ଚନା ତାର ଫୋନ ନମ୍ବର ଦେଇଛି, ଚାହିଁଲେ ତମେ ଖବରଟା ବୁଝିପାର। ଥାଉ, ବଡ଼ ବୋର୍ କରେ ସେ, ହଜାର କାମର ବରାଦ କରିବ। କଲିକତାରେ ରହି ରହି ସେ ଓଡ଼ିଶାର ମାନଚିତ୍ର ଯେମିତି ଭୁଲି ଯାଇଛି। ଅର୍ଚ୍ଚନା ଏଠି ତାଙ୍କର ସହକର୍ମିଣୀ ଥିଲା, ଏବେ କଲିକତା ବଦଳି ହୋଇଯାଇଛି। ସମୟ ସମୟ କଲିକତା ଗଲେ ତାରିଖରେ ଜବରଦସ୍ତ ମତେ ରହିବାକୁ ହୁଏ। କେତେଥର ଯେ ମୋର ଉପସ୍ଥିତିରେ ଅର୍ଚ୍ଚନା ସହ ସେ ଘନିଷ୍ଠ ହୋଇ ଉଠନ୍ତି ତାହା ମୁଁ ଦେଖିଲି, କିଛି କହିନାହିଁ। ବରଂ ଅର୍ଚ୍ଚନା କୁ ମତେ ତା ପଛକୁ ବହୁତ ଥର ଆପ୍ୟାୟିତ କରିବାକୁ ହୋଇଛି। ମୋର ଇଚ୍ଛା ଅନିଚ୍ଛାର ପ୍ରଶ୍ନ ଉଠେ ନାହିଁ। ଅଥଚ ଅର୍ଚ୍ଚନା ଠାରୁ ମଣିଷକୁ ବଶୀଭୂତ କରି ରଖିବାର ମନ୍ତ୍ର ମୁଁ ଶିଖିପାରିଲି ନାହିଁ, ତାହା ମୋର ଅପାରଗତା। ବେଳେବେଳେ ମୁଁ ପ୍ରଗଳ୍ଭ ହୋଇ ଉଠିଲେ ମୋର ସ୍ୱାମୀଙ୍କୁ ବୋଧହୁଏ ତାହା କଟୁ ମନେ ହୁଏ। ଚଟକରି କଥାର ମୋଡ଼ ସେ ଘୁରାଇ ଦିଅନ୍ତି, କିମ୍ବା ଏକ ଅଜଣା କଣ୍ଠରେ ଆଘାତ କରନ୍ତି ମୋତେ ରୋକିବା ପାଇଁ। ମୁଁ ଜାଣେ ମୋର ଚପଳତା ତାଙ୍କୁ ଅସହ୍ୟ ଲାଗେ। ଏକ ବିବାହିତା ସ୍ତ୍ରୀ ଏକଥା ଆଶା କରିନଥାଏ। ମୁଁ ଯାହାକୁ ଭଲ ପାଇ ବହୁ ମନାନ୍ତର ସୃଷ୍ଟି କରି ଦୁଇ ପରିବାର ଭିତରେ ସେ ସ୍ୱୀକାର କରିନେଇଥିଲେ ସମଗ୍ର ଜୀବନ ପାଇଁ, କିନ୍ତୁ ଏହାର ଅର୍ଥ ନୁହେଁ ମୁଁ ତାଙ୍କୁ ଦାସନୁ ଦାସ କରି ରଖିବି, କିମ୍ବା ସେ ମୋତେ ତାଙ୍କର ଖେଳଣା କଣ୍ଢେଇ କରି ରଖିବେ। ମୋର ଅନ୍ୟମନସ୍କତା ଭାଙ୍ଗିଦେଇ ସେ ପ୍ରଶ୍ନ କଲେ, କିଶୋରର ପ୍ରିପାରେସନ ଏଥର କିପରି ହୋଇଛି? ଏଇଟା ତାର ଲାଷ୍ଟ ଚାନ୍ସ। ମୁଁ ଯନ୍ତ୍ର ପରି ଉତ୍ତର ଦେଲି, ପଢୁଛି ତ, ତେଣିକି ଯାହା ହେବ। ମୁଁ ନିଜେ ହିଁ ତ ଭାଗ୍ୟ ଉପରେ ବିଶ୍ୱାସ କରେ ନା, କର୍ମର ଫଳ ବି ସମସ୍ତଙ୍କୁ ପ୍ରାପ୍ତ ହୁଏ ନାହିଁ। ସାନ ଝିଅଟା ଦିନକୁ ଦିନ ଶୁଖି ଯାଉଛି, ତାକୁ ଡାକ୍ତର ଦେଖେଇବା ଦରକାର। ଟନିକ ଫନିକ ନ ଖାଇଲେ ତାର ହେଲ୍ଥ ଖରାପ ହୋଇଯିବ। ମୁଁ ବି ଭାବୁଥିଲି ସେଇ କଥା। ତାଙ୍କର ପ୍ରଶ୍ନର ଉତ୍ତର ମୁଁ ଯଥାସମ୍ଭବ ଠିକ ଠିକ ଦେଉଥିଲି, ମାତ୍ର କଥା ଲମ୍ବେଇ ରଖିବା ପାଇଁ ଯେଉଁ ଜାଲ ଭିତରେ ଆମେ ଦୁଇଜଣ ଧରା ଦେଇଥିଲୁ, ସେ ଜାଲ ଛିଣ୍ଡାଇ ଦେଇ କିଏ କେତେବେଳେ ଯେ ଉଡ଼ିଯାଇଛୁ ତାର ଖବର କାହା ପାଖରେ ନାହିଁ। କଥା ଆଉ ବେଶୀ ନାହିଁ, ସମସ୍ତେ ସୁସ୍ଥ। ଟଙ୍କା ପଇସାର ପ୍ରକୃତ ବିନିଯୋଗ ସାଙ୍ଗକୁ ସାଧାରଣ ପରିବାର ପରି ଅଭାବର ଫର୍ଦ୍ଦ ନାହିଁ ଏ ଘରେ। ଯାହା ଅଛି ତାହା ସେ ପୂରଣ କରିପାରିବେ ନାହିଁ, ଅଯଥା କାହାକୁ କଷ୍ଟ ଦେଇ ଲାଭ କ'ଣ? ସେ ବୋଧହୁଏ କିଛି କହିବାକୁ ଚାହାନ୍ତି, ମାତ୍ର କହିପାରୁନାହାନ୍ତି। ଏପଟ ସେପଟ କରି ପୁରୁଣା କାଗଜ ସେ ଦେଖୁଥିଲେ। ଅଗତ୍ୟା ମୋତେ ହିଁ ତାଙ୍କର ପଥ ପ୍ରସ୍ତୁତ କରି ଦେବାକୁ ହେବ। ହସିକରି ମୁଁ କହିଲି, ଦେଖ ଏ ରଙ୍ଗର ଓଲଟା ତୁମର ପସନ୍ଦ ତ? ତମେ ତ ଦିନକୁ ଦିନ ଯେମିତି ଟୋକା ହେଇଯାଉଛ, ସେଥିରେ ତୁମ ପାଇଁ ଚଏସ୍ କରିବା କଷ୍ଟ। ହଁ, ଭଲ କରି ଦେଖ ତ ଡିଜାଇନଟା ଭଲ ଲାଗୁଛି ନା ନାହିଁ। କାହିଁକି ଏତେ ପରିଶ୍ରମ କରୁଛ? ଓଲ କିଣି ସମୟ ନଷ୍ଟ କରିବା ଠାରୁ ସ୍ୱେଟର କିଣିନେବା ଭଲ। ଏହାପରେ ମୋର କଥା ନ କହିବା ଉଚିତ, କିନ୍ତୁ ମୁଁ ତ ଆଉ ସେ କଲେଜ ପଢୁଆ ଲାଜକୁଳି ଝିଅଟିଏ ନୁହେଁ ଯେ ଏଇ କଥାରେ ଅଭିମାନର ଲୁହ ଝାଡି ପକେଇବି। ମୋର ଅନେକ ପରିଶ୍ରମର ମୂଲ୍ୟାୟନ ସେ ଏହିପରି କରିଥାନ୍ତି, ଏବଂ ଏହିପରି କିଛି ନ କହି ଚୁପ୍ ରହିବା ଯେପରି ମୋର ଏକ ଅଭ୍ୟାସ। ତାଙ୍କୁ ବୁଝେଇବାର ଅର୍ଥ ନିଜକୁ ଅଧିକ କ୍ଳାନ୍ତ କରିବା। ସେ ଏଥର ଉଠି ପଡ଼ି ହାଇଟାଏ ମାରିଲେ, କହିଲେ ମୁଁ ଆସେ, ବେଶୀ ଡେରି ହେଲେ ମୋ ପାଇଁ ଅପେକ୍ଷା କରିବନି, ଧରିନେବ ମୁଁ ଖାଇକରି ଫେରିବି। ଅବଶ୍ୟ ସେମିତି ବିଶେଷ ବ୍ୟବସ୍ଥା ଆଜି କିଛି ନାହିଁ, ମୁଁ ଆସ୍ତେ କହିଲି। ଆଚ୍ଛା, ଟିକକ ପରେ ଗେଟ୍ ଖୋଲିବାର ଶବ୍ଦ ହେଲା। ତାଙ୍କର ଯିବା ଆସିବା ବିଷୟରେ ମୁଁ ଯେତେ ହିଁ ଅସତର୍କ ରହିବାକୁ ଚାହିଁଲେ ବି ସମ୍ଭବ ହେଉନାହିଁ। ମୋତେ ବି ଯିବାକୁ ସେ ମନା କରିନାହାନ୍ତି, କେବେ ଗଲେ ମଧ୍ୟ କୌଣସି ଦିନ ପ୍ରଶ୍ନ କରିନାହାନ୍ତି। ବର୍ତ୍ତମାନ ଦ୍ରୁତ ଗତିରେ କିଛିଟା ସ୍ୱେଟର ବୁଣିଦେଇ ମୋତେ ପିଲାଙ୍କର ଖାଇବା ଟେବୁଲ ପାଖକୁ ଯିବାକୁ ହେବ, କିଛି ହସି ହସି କଥା କହିବାକୁ ହେବ। ପଢି ପଢି କ୍ଳାନ୍ତ ହୋଇ ଶୋଇପଡ଼ିଥିବା ମୋ ପୁଅର ମୁଣ୍ଡକୁ ଆଉଁସି ଦେଇ ଉଠାଇ ଦେବାକୁ ହେବ ନିଦରୁ। ଆସନ୍ତାକାଲି ପାଇଁ ପରିବାରର ହିସାବ ନେବାକୁ ହେବ। ସାନ ଝିଅ ପାଖରେ ଶୋଇ ତାର ମୁଣ୍ଡ ସାଉଁଳେଇବାକୁ ହେବ। ଦରକାର ପଡ଼ିଲେ ମିଠା ମିଠା କଥା କହିବାକୁ ହେବ। ତିନି ଥର ଟାଇଫଏଡ଼ରୁ ଉଠି ଝିଅଟା ସତରେ ବଡ଼ ଚିଡ଼ା ଧରିଯାଇଛି। କୌଣସି କଥାର ତଦାରଖ କରିବା ପାଇଁ ମୋର ସ୍ୱାମୀଙ୍କର ସମୟ କେବେ ବି ନଥିଲା, ଆଜି ବି ନାହିଁ। ଏଥିରେ ଦୁଃଖ କରିବାର କ'ଣ ଅଛି? ଆଗେ ଯେଉଁ ଦାୟିତ୍ୱ ନିର୍ବିକାରରେ ମୁଁ ତୁଲାଉଥିଲି, ଆଜି ଭୀଷଣ କଷ୍ଟକର ମନେ ହେଉଛି। ପ୍ରତି ମୁହୂର୍ତ୍ତରେ ଯେପରି ମୁଁ ଅସହିଷ୍ଣୁ ହୋଇପଡ଼ୁଛି, କାରଣ ଦୀପ ଦେହରେ ସଳିତାର ପୁଣି ଆଲୋକ ଦେବାର ଏକ ନିର୍ଦ୍ଦିଷ୍ଟ ସମୟ ଅଛି। ମୁଁ ଯାଉ ପାରୁନି, ପଛ କଥା ଆଉ ଫେରିବନି। ଭବିଷ୍ୟତରେ କିଛି ସ୍ୱପ୍ନ ଆଣିଲେ ବି ସେଥିରେ ଯେ କିଛି ପ୍ରାଣ ପ୍ରାଚୁର୍ଯ୍ୟ ନାହିଁ ତାହା ବୁଝିନେବା କ'ଣ ଏତେ କଷ୍ଟ? ଅଥଚ ଜନ୍ମକାଳରୁ ଭଲ ମନ୍ଦ ଦୁଇଟିକୁ ଅଲଗା ଅଲଗା ରଖିବା ପାଇଁ ମୋର ଯେ ବାଉଁଶରାଣୀ ପରି ନାଚ ଚାଲିଛି, ଟିକିଏ ଅସାବଧାନ ହେଲେ ମୁଁ ଗଳିପଡ଼ିବି କୋଉ ଅଦୃଶ୍ୟ ଗହ୍ୱରରେ। ମୋର ସତ୍ତା ଯେ ଚିରଦିନ ପାଇଁ ଲୋପ ପାଇଯିବ। ବୋଧ ହୁଏ ନିଜର ସତ୍ତାକୁ ମୋହକୁ ବଜାୟ ରଖିବା ପାଇଁ ମୋର ଏ ପ୍ରଚେଷ୍ଟା ସଫଳ ହେବ ନାହିଁ। ମୁଁ ଭାଙ୍ଗି ପଡ଼ିବି, ଟୁକୁରା ଟୁକୁରା ହୋଇ ଅସ୍ଥିମେଦ ମିଳାଇଯିବ ଧୂଳିରେ। ସାନ ଝିଅ ଡାକରେ ମୁଁ ଉଠିଯିବାକୁ ବାଧ୍ୟ ହେଲି। ଅନେକ ସମୟ ହୋଇଗଲାଣି, ମତେ ବି ବଡ କ୍ଳାନ୍ତ ଲାଗୁଛି। ମୁଁ ଶୋଇଯାଇଥିଲି ବୋଧେ, କିନ୍ତୁ ମୋର ନିଦ ଭାଙ୍ଗିଲା ଯେତେବେଳେ ମୁଁ ଦେଖିଲି ମୋ ଖଟରେ ଶୋଇଛି। କିଏ ମୋତେ ଡାକିଥିଲା କି କଣ, ନା ମୁଁ ନିଜେ ଉଠି ଆସିଥିଲି। ଆଶ୍ଚର୍ଯ୍ୟ, ସେ ମଧ୍ୟ ମୋ ପାଖରେ ଶୋଇଛନ୍ତି। ଖୁବ ଜୋରରେ ତାଙ୍କର ନିଶ୍ୱାସ ପ୍ରଶ୍ୱାସ ଚାଲିଛି। ମୁଁ ମୋର ଲୁଗାକାନିଟା ସାମାନ୍ୟ ଟାଣି ଦେବା କ୍ଷଣି ସେ ଉଠି ପଡ଼ିଲେ ଏବଂ କହିଲେ, ତୁମେ ଏତେ ନିଦରେ ଶୋଇଛ, ଡାକି ଡାକି ମୁଁ ଶେଷରେ ତୁମକୁ ଉଠାଇ ଆଣି ଶୁଆଇଦେଲି। ଡାକୁଥିଲ କାହିଁକି, ଆଜି ତ ଘରେ ଖାଇବାର ନଥିଲା, ନା ଯେ ଭୀଷଣ ବ୍ୟସ୍ତ ଲାଗୁଛି। ଫେରିଲା ବେଳେ ଆକ୍ସିଡେଣ୍ଟଟା ହେଲା, ଲୁନାକୁ ହସ୍ପିଟାଲରେ ଛାଡ଼ି ଆସିଲି, ପୋଲିସ ଗାଡ଼ି ସିଜ୍ କରିନେଇଛି। ମୁଁ ଉତ୍ତର ଦେଲି ନାହିଁ, ମୋ ଭିତରେ କୌଣସି ଆଗ୍ରହ କି କୌତୁହଳ ନଥିଲା। କାଲି ସକାଳେ ଚାରିଆଡ଼େ ରାଷ୍ଟ୍ର ହୋଇଯିବ, ଲୁନା ବାହାର ଷ୍ଟେଟର ଝିଅ, ଏଠିକା ଲୋକଙ୍କ କଥା ତ ଜାଣିଛ। ମୋ ଭିତରେ ଶକ୍ତି ସୃଷ୍ଟି ନହେଲେ ମୁଁ ଏହାର ମୁକାବିଲା କରିପାରିବି ନାହିଁ। ଅନ୍ଧକାରରେ ହସିବାର ବା ପ୍ରୟୋଜନ କଣ, କାହିଁକି କହିବ ଲୁନା ଆମ ଘରକୁ ନିମନ୍ତ୍ରିତ ହୋଇ ଆସିଥିଲା। ନା ନା, କ୍ଲବରେ ବହୁତ ଜଣାଶୁଣା ଲୋକ ତାକୁ ଦେଖିଛନ୍ତି। ହେଲା, କ୍ଲବକୁ ସମସ୍ତେ ଯାଆନ୍ତି, ମୁଁ ବି ଯାଇଥିଲି, କିନ୍ତୁ ତୁମେ ଯେ ଗାଡ଼ିରେ ନଥିଲ। ପୋଲିସ, ଆହା ପୋଲିସ, କିଛି ଟଙ୍କା ଦରକାର, ନଥିଲେ ଗହଣା ଅଛି। ବର୍ତ୍ତମାନ ଲୁନା କିପରି ଅଛି, କିଛି ବିଶେଷ ଖରାପ ନୁହେଁ। ମୁଁ ମନା କରିବା ସତ୍ତ୍ୱେ ଡ୍ରାଇଭ୍ କଲା, ହେଭି ଡ୍ରିଙ୍କ୍ସ ବି କରିଥିଲା, କଣ କରିବି କୁହ ତ, ବାହାରୁ ଆସିଛି ଗେଷ୍ଟ ହୋଇ ଯେତେବେଳେ। ମୁଁ କହିଲି, ବୁଝିବାକୁ ବା କଣ ସମୟ ଦରକାର ଏସବୁ କଥା, ପ୍ରତ୍ୟହ ଡ୍ରିଙ୍କ୍ସ କରିବା ତାଙ୍କର ଅଭ୍ୟାସ, କିନ୍ତୁ ମୋର ଶରଣାପନ୍ନ ହେବା ଅନ୍ୟ କେବେ ଆବଶ୍ୟକ ପଡ଼ିନଥିଲା। ହଠାତ୍ ତାଙ୍କର ଡାହାଣ ହାତଟି ମୋର ମୁକୁଳିତ କେଶରାଶି ଉପରେ ଘୋରି ଆସିଲା ଅତି ଯତ୍ନ ସହକାରେ। ଅନ୍ୟ ଦିନ ପରି ମୁଁ ଅସ୍ୱସ୍ତିରେ ଅନିଚ୍ଛାରେ ମୁଁ ତାଙ୍କୁ ନିଜକୁ ସମର୍ପି ଦେବି କି ନାହିଁ ବୁଝିପାରୁନଥିଲି। ଛାଇ ପରି ତାଙ୍କ ପଛେ ପଛେ ରହିଛି ବୋଲି ତ ଏଇ ଯନ୍ତ୍ରଣା, ଅତି ପିଲାଳିଆ କଣ୍ଠରେ ସେ ମୋତେ ପଚାରିଲେ, ମୋ ଉପରେ ରାଗୁଛ। ମୁଁ ଓଠ ଉପରେ ଓଠ ଚାପି ନିଜକୁ ସଂଯତ କରିବାକୁ ଚେଷ୍ଟା କରୁଥିଲି। ଆହ, ଟିକିଏ ଏପଟ ସେପଟ ଆଉ ହେଲେ ମୁଁ ଯେ ଗଭୀର ଗର୍ତ୍ତରେ ଖସି ପଡ଼ିବି। ସେ ମୋ ପାଖକୁ ଲାଗି ଆସୁଥିଲେ ଏବଂ ତାଙ୍କ ବାମ ହାତ ମୋତେ କରାୟତ୍ତ କରି ନେବାକୁ ଚାହୁଁଥିଲା ବେଳେ ମୁଁ ଉଠି ପଡ଼ି କହିଲି, ରାତି କେତେ ହେଲାଣି, ଏବେ ଶୋଇପଡ଼, ସକାଳୁ ମୋତେ ନିଦ ଲାଗିଯାଇପାରେ, ତୁମେ ଆଗେ ଉଠିଲେ ମୋତେ ଡାକିବ, କିଛି ଫଳ ନେଇ ଲୁନାକୁ ଆଗ ହସ୍ପିଟାଲରେ ମୋତେ ଦେଖିବାକୁ ଯିବାକୁ ହେବ। ମୋର ଅଜାଣତରେ ମୁଁ ବିଛଣାରୁ ନିଜକୁ ସହଜ ଭାବରେ ଅଲଗା କରିନେଇ ପାଖ ରୁମକୁ ଚାଲିଗଲି। ଗରମରେ ସମଗ୍ର ଦେହ ଝାଳରେ ଭିଜି ଯାଇଛି, ପାଦ ଟଳୁଛି, ତଥାପି ମୁଁ ଦୌଡ଼ି ଉପରେ ଚାଲିଛି। ତଳେ ଯେ ଅସଂଖ୍ୟ ଦର୍ଶକ ଥାଟ ପଟାଳି ମାରି ମୋର ନୃତ୍ୟକୁ ପ୍ରଶଂସା କରି ଚାଲିଛନ୍ତି, କେମିତି ଅଟକିଯିବି, ତାହେଲେ ତ ଅଟକିଯିବ ସଭ୍ୟତାର ନନ୍ଦିଘୋଷ, ପ୍ରଗତିର ଅଗ୍ରଗତି। ଆହ, ମୁଁ ଏତେ ସ୍ୱାର୍ଥପର ନୁହେଁ। ମୁଁ ବାଥରୁମର ସାବର ଖୋଲିଦେଇ ଆଖି ବୁଜି ଛିଡ଼ା ହୋଇଗଲି। ମୁଁ ଜାଣିଛି ବର୍ତ୍ତମାନ ସେ ନିଶ୍ଚିନ୍ତ ନିଦରେ ଶୋଇପଡ଼ିବେ ଏବଂ ତାହା ହିଁ ହେଉ। ତାଙ୍କର ସୁଖ ନିଦ୍ରା ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିବାକୁ ମୋର ଆଉ ସାମର୍ଥ୍ୟ ନାହିଁ ଯେ।